ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା. ପର୍ତ୍ତୁଗାଲ ଏବଂ ସ୍ଲୋଭାକିଆ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ଲିସବନ୍କୁ ଯାତ୍ରା କଲେ ରାଷ୍ଟ୍ରପତି. ତାମିଲନାଡୁରେ 8,300 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ. ଦେଶର ବିଭିନ୍ନ ସ୍ଥାନରେ ଆଜି ଧାର୍ମିକ ଭାବନା ଓ ଉତ୍ସାହର ସହ ପାଳନ କରାଯାଉଛି ରାମନବମୀ. ପ୍ରବଳ ବର୍ଷା କାରଣରୁ ଭୂକମ୍ପ ପ୍ରଭାବିତ ମ୍ୟାମାରରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ବ୍ୟାହତ. ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଆରମ୍ଭ ହେବ ମ୍ୟାଚ୍. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପର୍ତ୍ତୁଗାଲ ଏବଂ ସ୍ଲୋଭାକିଆ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ଲିସବନ୍ ଯାତ୍ରା କରିଛନ୍ତି. ଗସ୍ତକାଳରେ ଶ୍ରୀମତୀ ମୁର୍ମୁ ପର୍ତ୍ତୁଗାଲ ରାଷ୍ଟ୍ରପତି ମାର୍ସେଲୋ ରିବେଲୋ ଡି ସୋସାଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କରିବେ. ସେ ମଧ୍ୟ ପର୍ତ୍ତୁଗାଲର ପ୍ରଧାନମନ୍ତ୍ରୀ ଲୁଇସ୍ ମଣ୍ଟେନିଗ୍ରୋ ଏବଂ ନ୍ୟାସନାଲ୍ ଆସେମ୍ବ୍ଲିର ଅଧ୍ୟକ୍ଷ ଜୋସ୍ ପେଡ୍ରୋ ଆଗୁଆର୍ ବ୍ରାଙ୍କୋଙ୍କ ସହ ଆଲୋଚନା କରିବେ. ସେହିଭଳି ସ୍ଲୋଭାକିଆରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସେଠାକାର ରାଷ୍ଟ୍ରପତି ପିଟର୍ ପେଲିଗ୍ରିନି ଏବଂ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି. ଦୀର୍ଘ 27 ବର୍ଷର ବ୍ୟବଧାନ ପରେ ଭାରତର ରାଷ୍ଟ୍ରପତିଙ୍କର ଏହା ହେଉଛି ପ୍ରଥମ ପର୍ତ୍ତୁଗାଲ ଗସ୍ତ। ଉଭୟ ଦେଶ କୂଟନୈତିକ ସମ୍ପର୍କର 50 ବର୍ଷ ପୂର୍ତ୍ତି ପାଳନ କରୁଛନ୍ତି। ରାଷ୍ଟ୍ରପତିଙ୍କର ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାର ଆଶା କରାଯାଉଛି। ସେହିଭଳି 29 ବର୍ଷ ପରେ ଭାରତର ରାଷ୍ଟ୍ରପତି ପ୍ରଥମଥର ପାଇଁ ସ୍ଲୋଭାକିଆ ଗସ୍ତରେ ଯାଉଛନ୍ତି। ରାଷ୍ଟ୍ରପତିଙ୍କର ଏହି ଗସ୍ତ ଭାରତ ସହିତ ପର୍ତ୍ତୁଗାଲ ଓ ସ୍ଲୋଭାକିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ବ୍ୟାପକ ଏବଂ ସୁଦୃଢ଼ କରିବା ଦିଗରେ ସୁଯୋଗ ସୃଷ୍ଟି କରିବ। ଏହା ମଧ୍ୟ ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ସମ୍ପର୍କକୁ ମଜବୁତ କରିବାରେ ସହାୟକ ହେବ ବୋଲି କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ସମସ୍ତ ଭାଗରେ ଭିତ୍ତିଭୂମି ସୁଦୃଢ଼ କରିବା ଏବଂ ସଂଯୋଗ ସ୍ଥାପନ କରିବା ଲାଗି ସରକାର ଗତ 10 ବର୍ଷ ମଧ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ରାମେଶ୍ୱରମ୍ଠାରେ ପମ୍ବନ ଭର୍ଟିକାଲ୍ ଲିଫ୍ଟ ସାମୁଦ୍ରିକ ସେତୁକୁ ଉଦ୍ଘାଟନ କରିବା ସହ ତାମିଲନାଡୁରେ 8,300 କୋଟି ଟଙ୍କା ବ୍ୟୟରେ ରେଳ ଏବଂ ସଡ଼କ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ରାମେଶ୍ୱରମ୍ଠାରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ସେ କହିଛନ୍ତି ଦେଶର ବିକାଶ କ୍ଷେତ୍ରରେ ତାମିଲନାଡୁର ବିକାଶର ଅବଦାନ ରହିଛି।
ବିକଶିତ ଭାରତ କେ ସଫର ମେ ତାମିଲନାଡୁ କା ବହୁତ ବଡ଼ା ରୋଲ ହେ। ମୈଁ ମାନତା ହୁଁ ତାମିଲନାଡୁ କା ସାମର୍ଥ୍ୟ ଜିତନା ଜ୍ୟାଦା ବଢ଼େଗା ଭାରତ କି ଗ୍ରୋଥ ଉତନି ହି ତେଜ ହୋଗି। ବିତେ ଦଶକ ମେ ତାମିଲନାଡୁ କେ ବିକାଶ କେ ଲିଏ 2014 से पहले की तुलना में 3 गुना ज्यादा पैसा सेंटर से दिया गया है।
ଭର୍ଟିକାଲ୍ ଲିଫ୍ଟ ସାମୁଦ୍ରିକ ସେତୁ ବିଂଶ ଶତାବ୍ଦୀର ଏକ ଆଶ୍ଚର୍ଯ୍ୟ ବୋଲି କହିବା ସହ ଏହାର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଇଞ୍ଜିନିୟରମାନଙ୍କୁ ସେ ଶୁଭେଚ୍ଛା ଏବଂ ଧନ୍ୟବାଦ ଜଣାଇଛନ୍ତି। ଏହା ବ୍ୟବସାୟ ପର୍ଯ୍ୟଟନ ଏବଂ କର୍ମନିଯୁକ୍ତି ଯୋଗାଇ ଦେବାରେ ସହାୟକ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। ଏହି ସେତୁର ଆନୁମାନିକ ଜୀବନକାଳ 58 ବର୍ଷ ବୋଲି ଆକଳନ କରାଯାଇଛି। ଏଥିରେ ଏକ ସ୍ୱୟଂଚାଳିତ ଇଲେକ୍ଟ୍ରୋ ମେକାନିକାଲ୍ ଲିଫ୍ଟ ସିଷ୍ଟମ୍ ରହିଛି, ଯାହା ପୋଲକୁ 70 ମିଟର ପର୍ଯ୍ୟନ୍ତ ଉପରକୁ ଉଠାଇବାରେ ସହାୟକ ହୋଇଥାଏ। 550 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁ ରାମାୟଣର ଗଭୀର ସାଂସ୍କୃତିକ ମହତ୍ତ୍ୱକୁ ବହନ କରୁଛି। ରାମେଶ୍ୱରମ୍ର ମୁଖ୍ୟ ଭୂମି ସହ ଏହି ସେତୁ ସଂଯୋଗ ସ୍ଥାପନ କରିଛି। ତାମିଲନାଡୁରେ ଭିତ୍ତିଭୂମି ବିକାଶକୁ ସରକାର ପ୍ରାଥମିକତା ଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଚଳିତ ରେଳ ବଜେଟ୍ରେ ତାମିଲନାଡୁ ପାଇଁ ଆର୍ଥିକ ରାଶି 7 ଗୁଣ ବୃଦ୍ଧି କରାଯାଇଛି। 2014 ପୂର୍ବରୁ ତାମିଲନାଡୁ ପାଇଁ ରେଳ ପ୍ରକଳ୍ପ କ୍ଷେତ୍ରରେ ବାର୍ଷିକ 900 କୋଟି ଟଙ୍କା ଦିଆଯାଉଥିବା ବେଳେ ଚଳିତ ରେଳ ବଜେଟ୍ରେ ତାମିଲନାଡୁକୁ 6,000 କୋଟି ଟଙ୍କା ଦିଆଯାଇଛି। ରାଜ୍ୟର ରାମେଶ୍ୱରମ୍ ସମେତ 77 ରେଳ ଷ୍ଟେସନକୁ ଆଧୁନିକୀକରଣ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତାମିଲନାଡୁର ପୁରାତନ ସଂସ୍କୃତି ଏବଂ ଭାଷା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀ ମୋଦି ରାଜ୍ୟ ସରକାରଙ୍କ ମେଡିକାଲ ଛାତ୍ରଛାତ୍ରୀମାନଙ୍କୁ ନିଜ ମାତୃଭାଷାରେ ଅଧ୍ୟୟନ କରିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି କେନ୍ଦ୍ର ସରକାରଙ୍କ ଉଦ୍ୟମ ଫଳରେ ଗତ 10 ବର୍ଷ ମଧ୍ୟରେ 3,700 ମତ୍ସ୍ୟଜୀବୀ ଏବଂ କେବଳ ଚଳିତ ବର୍ଷ 600 ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ଜେଲ୍ରୁ ମୁକ୍ତ କରାଯାଇଛି ବୋଲି ଶ୍ରୀ ମୋଦି କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ରାଜସ୍ଥାନ ଗସ୍ତରେ ଯାଇ କୋଟ୍ପୁତ୍ଲି ବାହାଦୁର ଜିଲ୍ଲା ଅନ୍ତର୍ଗତ ପାଓଟାଠାରେ ଏକ ଧାର୍ମିକ ସଭାରେ ଅଂଶଗ୍ରହଣ କରିଛନ୍ତି। ବାଉଡ଼ିଠାରେ ଯୋଗୀ ବାବା ବଲନାଥଙ୍କ ତପସ୍ଥଳୀରେ ଆୟୋଜିତ 108 କୁଣ୍ଡୀୟ ମହାମୃତ୍ୟୁଞ୍ଜୟ ମହାଯଜ୍ଞର ସମାପନ ଉତ୍ସବରେ ଯୋଗ ଦେଇଛନ୍ତି। ଶ୍ରୀ ଶାହା ସନାତନ ଧର୍ମ ସମ୍ମିଳନୀରେ ଉଦ୍ବୋଧନ ଦେଇ କହିଛନ୍ତି ବାବା ବଳନାଥ ଜନକଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ସହ ପ୍ରାଣୀ ଓ ପକ୍ଷୀଙ୍କ ସେବା ପରିବେଶ ସୁରକ୍ଷା ସାମାଜିକ ସଂହତି କ୍ଷେତ୍ରରେ କାର୍ଯ୍ୟ କରିଥିଲେ ସନାତନ ଧର୍ମର ପ୍ରସାର ନିମନ୍ତେ ନାଥ ସମ୍ପ୍ରଦାୟର ଲୋକମାନେ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି ରାଜସ୍ଥାନ ସମେତ ବିଭିନ୍ନ ରାଜ୍ୟରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏହି ଧାର୍ମିକ ସଭାରେ ଯୋଗ ଦେଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଏହି ସମାବେଶରେ ଉଦ୍ବୋଧନ ଦେଇଛନ୍ତି ଦେଶର ବିଭିନ୍ନ ସ୍ଥାନରେ ଆଜି ଧାର୍ମିକ ଭାବନା ଏବଂ ଉତ୍ସାହର ସହ ରାମନବମୀ ପାଳନ କରାଯାଉଛି ଏହି ପର୍ବରେ ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାରରେ ଭଗବାନ ଶ୍ରୀରାମଙ୍କ ଜନ୍ମକୁ ପାଳନ କରାଯାଇଥାଏ ଅଯୋଧ୍ୟାରେ ଆଜି ଭଗବାନ ଶ୍ରୀରାମଙ୍କ ଜନ୍ମଦିବସ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଛି ସେଠାରେ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ମଧ୍ୟାହ୍ନ 12 ସମୟରେ ରାମଲାଲାଙ୍କ ମସ୍ତକରେ ସୂର୍ଯ୍ୟଙ୍କର କିରଣ ସିଧାସଳଖ ଭାବେ 4 ମିନିଟ୍ ପର୍ଯ୍ୟନ୍ତ ପଡ଼ି ରହିଥିଲା ଏହି ଐତିହାସିକ ମୁହୂର୍ତ୍ତକୁ ଦେଶବାସୀ ସିଧା ପ୍ରସାରଣ ମାଧ୍ୟମରେ ଦେଖିଥିଲେ ଶ୍ରଦ୍ଧାଳୁଙ୍କ ଉପରେ ପ୍ରଥମଥର ପାଇଁ ଡ୍ରୋନ୍ ମାଧ୍ୟମରେ ସରଜୁ ନଦୀର ଜଳ ସିଞ୍ଚନ କରାଯାଇଥିଲା ଅଯୋଧ୍ୟାରେ ଆଜି 2 ଲକ୍ଷରୁ ଅଧିକ ଦୀପ ପ୍ରଜ୍ୱଳନ କରାଯାଇଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପବିତ୍ର ରାମନବମୀ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ଏହି ପର୍ବ ଭଗବାନ ରାମଙ୍କ ଜନ୍ମବାର୍ଷିକୀକୁ ସୂଚାଇଥାଏ ଭଗବାନ ରାମଙ୍କ ମହତ୍ ବାଣୀ ଓ ଜୀବନଯାତ୍ରା ସମସ୍ତଙ୍କୁ ସତ୍ୟ ଧର୍ମ ଏବଂ ନୈତିକତାର ମାର୍ଗ ଅନୁସରଣ କରିବା ପାଇଁ ପ୍ରେରଣା ଯୋଗାଇଥାଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମନବମୀ ଉପଲକ୍ଷେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି ପ୍ରଭୁ ଶ୍ରୀରାମଙ୍କର ଆଶୀର୍ବାଦ ସମସ୍ତଙ୍କ ଉପରେ ରହୁ ଏବଂ ସମସ୍ତଙ୍କୁ ଉଚିତ ମାର୍ଗଦର୍ଶନ କରୁଥାନ୍ତୁ ଭୂକମ୍ପ ପ୍ରଭାବିତ ମ୍ୟାମାରରେ ପ୍ରବଳ ବର୍ଷା କାରଣରୁ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ବ୍ୟାହତ ହୋଇଛି ଗତମାସ 28 ତାରିଖରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ପ୍ରାୟ 3,471 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 4,600 ଆହତ ଏବଂ 214 ଜଣ ନିଖୋଜ ଥିବା ସୂଚନା ମିଳିଛି ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ମ୍ୟାମାର ମାଣ୍ଡେଲେ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ପବନ ଯୋଗୁଁ ଅସ୍ଥାୟୀ ଶିବିରଗୁଡ଼ିକ ନଷ୍ଟ ହୋଇଛି ସେଠାରେ ଝାଡ଼ାବାନ୍ତି ଏବଂ ଅନ୍ୟାନ୍ୟ ସଂକ୍ରାମକ ରୋଗ ବ୍ୟାପିବାର ସମ୍ଭାବନା ରହିଛି ମ୍ୟାମାର ରାଜଧାନୀ ସମେତ 6 ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି 5,000 କୋଠାଘର ଏବଂ ବହୁ ସଂଖ୍ୟାରେ ସ୍କୁଲ ମନ୍ଦିର ଡାକ୍ତରଖାନା ଏବଂ ସେତୁ କ୍ଷତିଗ୍ରସ୍ତ ହୋଇଛି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ମ୍ୟାମାରର ସେନା ମୁଖ୍ୟ ମିନ୍ ଓଙ୍ଗ୍ ଲାଙ୍ଗ୍ ଆଜି ମାଣ୍ଡେଲାସ୍ଥିତ ଭାରତୀୟ ସେନା ହସ୍କିଟାଲ ପରିଦର୍ଶନ କରିଛନ୍ତି ଅପରେସନ୍ ବ୍ରହ୍ମାର ଅଂଶସ୍ୱରୂପ ସେଠାକୁ ଫିଲ୍ଡ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନିବେଦନ କ୍ରମେ ପଞ୍ଜାବର ବରିଷ୍ଠ କୃଷକ ନେତା ଜଗଜିତ୍ ସିଂ ଦାଲୱାଲ ଆଜି ଫତେଗଡ଼ ସାହିବଠାରେ ତାଙ୍କର ଅନଶନ ଧର୍ମଘଟ ଭଙ୍ଗ କରିଛନ୍ତି ଶ୍ରୀ ଚୌହାନ କହିଛନ୍ତି ସେମାନଙ୍କ ଦାବି ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଏବଂ କୃଷକ ସଂଗଠନ ମଧ୍ୟରେ ଆଲୋଚନା ଜାରି ରହିଛି ମଇ ମାସ 4 ବେଳକୁ ଉଭୟ ପକ୍ଷ ମଧ୍ୟରେ ଆଲୋଚନା କରାଯିବାର କାର୍ଯ୍ୟସୂଚୀ ରହିଛି ବୋଲି ମନ୍ତ୍ରୀ କହିଛନ୍ତି କେନ୍ଦ୍ର ରେଳ ଓ ଖାଦ୍ୟ ପ୍ରକ୍ରିୟାକରଣ ରାଷ୍ଟ୍ରମନ୍ତ୍ରୀ ନବନୀତ ସିଂ ବିଟୁ ମଧ୍ୟ କୃଷକ ନେତାଙ୍କୁ ଅନଶନ ପ୍ରତ୍ୟାହାର କରିବା ପାଇଁ ଅପିଲ କରିଥିଲେ ବିଶିଷ୍ଟ ଭାରତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ସମ୍ମାନଜନକ ଫ୍ରେଡ୍ ଡାରିଂଟନ୍ ସ୍ୟାଣ୍ଡ ମାଷ୍ଟର ପୁରସ୍କାରରେ ସମ୍ମାନିତ କରାଯାଇଛି ବାଲୁକା ଶିଳ୍ପ କ୍ଷେତ୍ରରେ ତାଙ୍କର ଅନନ୍ୟ ଅବଦାନ ନିମନ୍ତେ ଇଂଲଣ୍ଡର ଡୋର୍ସେଟ୍ଠାରେ ଆୟୋଜିତ ଆନ୍ତର୍ଜାତୀୟ ବାଲୁକା ଉତ୍ସବ ସ୍ୟାଣ୍ଡ ୱାର୍ଲଡ 2025 ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ଶ୍ରୀ ପଟ୍ଟନାୟକ ବିଶ୍ୱଶାନ୍ତିର ବାର୍ତ୍ତା ପ୍ରଦାନ କରୁଥିବା ଏକ 10 ଫୁଟ ଉଚ୍ଚତା ବିଶିଷ୍ଟ ବାଲୁକା ଗଣେଶ ମୂର୍ତ୍ତି ନିର୍ମାଣ କରିଥିଲେ ବ୍ରିଟିଶ ସ୍ଥପତି ଫ୍ରେଡ୍ ଡାରିଂଟନ୍ଙ୍କ 100ତମ ଜନ୍ମବାର୍ଷିକୀ ସ୍କରଣ ଉଦ୍ଦେଶ୍ୟରେ ଚଳିତ ବର୍ଷ ଏହି ସ୍ୱତନ୍ତ୍ର ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଛି ଓଡ଼ିଶାର ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରାୟ 65 ଉର୍ଦ୍ଧ୍ୱ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଏବଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସୁନାମ ଅର୍ଜନ କରିଛନ୍ତି ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟାଡିୟମ୍ଠାରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା ହେବ ପ୍ରଥମେ ଗୁଜରାଟ ଟାଇଟନ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଛି ପଏଣ୍ଟ ତାଲିକାରେ ଦିଲ୍ଲୀ କ୍ୟାପିଟାଲ୍ସ 6 ସହ ଶୀର୍ଷରେ ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଗୁଜରାଟ ଟାଇଟନ୍ସ 4 ସହ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି ପର୍ତ୍ତୁଗାଲ ଏବଂ ସ୍ଲୋଭାକିଆ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ଲିସ୍ବନ୍କୁ ଯାତ୍ରା କଲେ ରାଷ୍ଟ୍ରପତି ତାମିଲନାଡୁରେ 8,300 କୋଟି ମୂଲ୍ୟର ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ସ୍ଥାନରେ ଆଜି ଧାର୍ମିକ ଭାବନା ଓ ଉତ୍ସାହର ସହ ପାଳନ କରାଯାଉଛି ରାମନବମୀ ପ୍ରବଳ ବର୍ଷା କାରଣରୁ ଭୂକମ୍ପ ପ୍ରଭାବିତ ମ୍ୟାମାର୍ରେ ଉଦ୍ଧାର ରିଲିଫ୍ କାର୍ଯ୍ୟ ବ୍ୟାହତ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଆରମ୍ଭ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।